ନମସ୍କାର, ମୁଁ ମିତା ବେହେରା, କଳାଶୁଣୀ ଗଙ୍ଗୁଆ ବସ୍ତି 18 ନମ୍ବର ୱାର୍ଡରୁ କହୁଥିଲି। ଆଜକୁ 25 ବର୍ଷ ହେଲା ଆମେ ଏଇ ଜାଗାରେ ବସବାସ କରିଆସୁଛୁ। ଏହି ଜାଗାରେ ରାସ୍ତାର ସୁବିଧା ନାହିଁ, ରାସ୍ତା ବହୁତ କାଦୁଅ, ଆଉ କିଛି ବି ରାସ୍ତା ସୁବିଧା ନାହିଁ, ଆଉ ଲାଇନ ନାହିଁ, ଲାଟିନ ମଧ୍ୟ ନାହିଁ। ଆମେମାନେ ବହୁତ ହଇରାଣ ହଉଛୁ। ଆମମାନଙ୍କୁ ଯଦି ଆମେ ଏଇ ଜାଗାରେ ଅଛୁ, ବହୁତ ଲୋକ ଅଛୁ, 40-50 ଘର ଲୋକ ଅଛୁ ଏଇ ଜାଗାରେ। ଆଉ ଯଦି 5ଟା ଘରକୁ ଗୋଟେ ଲେଖା ଲାଟିନ ବି ମିଳନ୍ତା, ଆମେ ଟିକେ ଉପକୃତ ହୁଅନ୍ତୁ।